ആകാശവാണി. ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ. ସଂସଦର ଅନୁମୋଦନ ଲାଭ କଲା ଭାରତୀୟ ବନ୍ଦର ବିଲ୍ 2025। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍। ରୁଷ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ ଏବଂ ଶିଶୁ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆୟୁର୍ବେଦର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଆୟୁଷ ରାଷ୍ଟ୍ରମନ୍ତ୍ରୀ। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପରେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2 ପରେ ଲୋକସଭାରେ ପୁଣି ଥରେ ଆଲୋଚନା ଆରମ୍ଭ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଆସିବା ପରେ ପ୍ରଥମେ ମହାକାଶଚାରୀ ତଥା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଗୃହ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ।
ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ଶୁଭାଂଶୁ ଶୁକ୍ଳା କି ୟେ ଉପଲବ୍ଧି ହମାରେ ୟୁବାଓଁ କେ ଲିଏ ବଡ଼ି ପ୍ରେରଣା ହେ। ଆଜ ଭାରତ କା ଅନ୍ତରୀକ୍ଷ କାର୍ଯ୍ୟକ୍ରମ ବୈଜ୍ଞାନିକ ଶ୍ରେଷ୍ଠତା ଔର ବିଶିଷ୍ଟତା ସେ और विशेषणता से पूरे विश्व में अपनी विशेष पहचान बना चुका है। मैं सभी माननीय सदस्यों से आग्रह करता हूं कि इस महत्वपूर्ण विषय पर व्यापक चर्चा संवाद करें।
ए अवसर रे श्री बिरला कहिथिले कैप्टन शुक्ला प्रथमे भारतीय भावे एक्सेचियो मिशन 4 अधीन रे आंतरिक महाकाश केन्द्र रे पहुंची इतिहास रचिछंती। ए प्रसंग रे से गृहर समस्त सभ्य मानंकु आलोचना करबा पई आह्वान करथिले। विकसित भारत 2047 गठन करबा पई ए महाकाश अभियान रो विशेष गुरुत्व रहितबा श्री बिरला अभिहित करथिले। प्रबल हट्टगोल मध्यरे विज्ञान और प्रजुक्ति विद्या मंत्री डॉक्टर जितेंद्र सिंह ए आलोचना को आगकु नेबा पई ପ୍ରୟାସ କରିଥିଲେ। ତେବେ ବିରୋଧୀ ସଭ୍ୟମାନଙ୍କର ପାଟିତୁଣ୍ଡକୁ ଦୃଷ୍ଟିରେ ରଖି ଆଜି ପାଇଁ ଗୃହକୁ ମୁଲତବୀ କରାଯାଇଛି। ପ୍ରଥମେ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ଆରମ୍ଭ ହେବା ପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଜନବିଶ୍ୱାସ ସଂଶୋଧନ ବିଧେୟକ 2025 ଆଗତ କରିଥିଲେ। ଏହି ବିଧେୟକରେ କେତେକ ଅପରାଧକୁ ଦଣ୍ଡମୁକ୍ତ କରିବା ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି, ଯାହାଫଳରେ ଜୀବନଯାପନ ଆହୁରି ସହଜ ହୋଇପାରିବ। ଏହି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସ୍ଥିର କରାଯାଇଥିଲା। ଆସନ୍ତା ଅଧିବେଶନର ପ୍ରଥମ ଦିନ ସୁଦ୍ଧା ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି। ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ପ୍ରତିଷ୍ଠାନ ସଂଶୋଧନ ବିଧେୟକ 2025 ଆଗତ କରିଥିଲେ। ଏହି ବିଧେୟକ ଭାରତୀୟ ପ୍ରତିଷ୍ଠାନ ପରିଚାଳନା ଆଇନ 2017 ସଂଶୋଧନ କରି କେତେକ ପରିବର୍ତ୍ତନ ଅଣାଯିବାକୁ ପ୍ରସ୍ତାବ ରହିଛି। ବିହାର ଭୋଟର ତାଲିକା ସଂଶୋଧନ ଅଭିଯାନରେ ଗୃହରେ ହଟ୍ଟଗୋଳ ଜାରି ରହିଥିବା ବେଳେ ଏହି ବିଧେୟକ ଆଗତ କରାଯାଇଥିଲା। ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ପୀଠାସୀନ ଅଧିକାରୀ ସନ୍ଧ୍ୟା ରାୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ପୂର୍ବାହ୍ନ 11 ସମୟରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ ନେଇ ତୀବ୍ର ପ୍ରତିବାଦ କରିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିକ୍ଷୋଭରତ ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ, ଯଦି ସରକାରୀ ଜିନିଷପତ୍ର ନଷ୍ଟ କରାଯାଏ ତେବେ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଥିଲେ ଗୃହ ଲୋକମାନଙ୍କ ସମସ୍ୟା ଓ ତା'ର ସମାଧାନ ପାଇଁ ଉଦ୍ଦିଷ୍ଟ, କିନ୍ତୁ ବିରୋଧୀ ସଦସ୍ୟମାନେ ଯେଉଁଭଳି ଭାବେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଗ୍ରହଣୀୟ ନୁହେଁ। ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥା ଶୁଣିନଥିଲେ, ଫଳରେ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଭାରତୀୟ ବନ୍ଦର ବିଲ୍ 2025 ସଂସଦର ଅନୁମୋଦନ ଲାଭ କରିଛି। ରାଜ୍ୟସଭାରେ ଆଜି ଏହାକୁ ମଞ୍ଜୁରୀ ମିଳିଛି। ଏହି ବିଲ୍ର ଲକ୍ଷ୍ୟ ରହିଛି ରାଜ୍ୟ ସାମୁଦ୍ରିକ ବୋର୍ଡ ଗଠନ ହେବ ଏବଂ ଏହାକୁ ସଶକ୍ତ କରାଯିବ। ଏହି ବିଲ୍ ପାରିତ ହେବା ଦ୍ୱାରା ଦେଶରେ ଥିବା ପ୍ରମୁଖ ବନ୍ଦରଗୁଡ଼ିକୁ ସଠିକ୍ ଭାବେ ପରିଚାଳନା କରିବାକୁ ସହଜ ହେବା ସହ ରାଜ୍ୟ ସାମୁଦ୍ରିକ ଉନ୍ନୟନ ପରିଷଦ ମଧ୍ୟ ଗଠନ ହୋଇପାରିବ। ଏହାଦ୍ୱାରା ବନ୍ଦରଗୁଡ଼ିକରେ ଦେଖାଯାଉଥିବା ପ୍ରଦୂଷଣ, ବିପର୍ଯ୍ୟୟ, ଜରୁରୀକାଳୀନ ସ୍ଥିତି, ନିରାପତ୍ତା, ଜାହାଜ ଚଳାଚଳ ଏବଂ ବନ୍ଦରଗୁଡ଼ିକରେ ସମସ୍ତ ବିବରଣୀ ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଦେଶର ବିଭିନ୍ନ ବନ୍ଦରଗୁଡ଼ିକର ସଂରକ୍ଷଣ ହେବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ସଂଯୋଗୀକରଣ ସମ୍ଭବ ହୋଇପାରିବ। ବନ୍ଦରରେ ଦେଖାଯାଉଥିବା ବିଭିନ୍ନ ଆନ୍ତର୍ଜାତିକ ବିବାଦଗୁଡ଼ିକୁ ଏହି ପରିଷଦ ଗଠନ ହେବା ଦ୍ୱାରା ସମାଧାନ କରାଯାଇପାରିବ। ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗ ନେଇ ବନ୍ଦର ଏବଂ ଜାହାଜ ଚଳାଚଳ ତଥା ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଏହି ବିଲ୍ରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ସୋନୱାଲ କହିଛନ୍ତି ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ସରକାର ଏବଂ ବନ୍ଦର ପରିଚାଳନା କରୁଥିବା ବ୍ୟବସାୟୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଏହି ବିଲ୍ ଉପସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଖୁବ୍ ଶୀଘ୍ର ବିଶ୍ୱର ପ୍ରମୁଖ ସାମୁଦ୍ରିକ ରାଷ୍ଟ୍ର ଭାବେ ପରିଗଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗୃହରେ କହିଛନ୍ତି। ଭାରତ ମଧ୍ୟ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ପରିଗଣିତ ହେବା ସହ ତାଙ୍କ ମନ୍ତ୍ରଣାଳୟ ଏ ଦିଗରେ ସମସ୍ତ ସହଯୋଗ କରିବ ବୋଲି ସେ କହିଛନ୍ତି। ଏ ବିଲ୍ ଉପସ୍ଥାପନ କରିବା ପୂର୍ବରୁ ଗୃହରେ ମନ୍ତ୍ରୀ କହିଥିଲେ, ବନ୍ଦର ସମ୍ପର୍କିତ ବିଭିନ୍ନ ଦିଗକୁ ସମୀକ୍ଷା କରି ସମନ୍ୱିତ ଉନ୍ନୟନକୁ ଦୃଷ୍ଟିରେ ରଖି ଏ ବିଲ୍ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ସାମୁଦ୍ରିକ ବ୍ୟବସାୟ କରିବା ସହଜ ହେବା ସହ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଆଲୋଚନାରେ ଭାଗ ନେଇ ବିଜେପି ସାଂସଦ ରାମଭାଇ ମକାରିଆ କହିଛନ୍ତି, ବନ୍ଦର ବିକାଶ କ୍ଷେତ୍ରରେ ଏହି ବିଲ୍ ଏକ ଯୁଗାନ୍ତକାରୀ ପଦକ୍ଷେପ। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ ବନ୍ଦରରେ ସାମୁଦ୍ରିକ କାରବାର 87% ବୃଦ୍ଧି ପାଇଛି। ଏହି ଆଲୋଚନାରେ ୱାଇଏସ୍ଆର୍ ସିପି, ବିଜେଡି, ଏନ୍ସିପି, ଏଆଇଏଡିଏମ୍କେ, ବିଆର୍ଏସ୍ର ସାଂସଦମାନେ ଅଂଶଗ୍ରହଣ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନା ଅଧୀନରେ ବିଭିନ୍ନ କମ୍ପାନୀରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ 15,000 ଟଙ୍କାର ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯିବ। 2 ପର୍ଯ୍ୟାୟରେ ଏହି ରାଶି ନିଯୁକ୍ତଙ୍କୁ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ନିଯୁକ୍ତି ସୁଯୋଗ ପ୍ରଦାନ କରିଥିବାରୁ କମ୍ପାନୀକୁ ପ୍ରତି ନବନିଯୁକ୍ତଙ୍କ କ୍ଷେତ୍ରରେ ମାସିକ 3,000 ଟଙ୍କା ଲେଖାଏଁ କମ୍ପାନୀକୁ ପ୍ରଦାନର ବ୍ୟବସ୍ଥା ରହିଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଆସନ୍ତା 2 ବର୍ଷ ମଧ୍ୟରେ 3.5 କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଏହି ଯୋଜନା ସହଯୋଗ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ କ୍ଷେତ୍ରରେ ସାମାଜିକ ସୁରକ୍ଷା, ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ, ଯୁବବର୍ଗଙ୍କ ପାଇଁ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି। ନିଯୁକ୍ତିଦାତା ଏହି ଯୋଜନାର ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଜି ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ରୁଷ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ଆଲାସ୍କାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରୁଷ ରାଷ୍ଟ୍ରପତିଙ୍କ ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରବଚ୍ଛିନ୍ନ ଭାବେ ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଜାରି ରହିଥିବା ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଏ ଦିଗରେ ଭାରତ ତା'ର ସମର୍ଥନ ଜାରି ରଖିବ ବୋଲି କହିଛନ୍ତି। ରାଷ୍ଟ୍ରପତି ପୁତିନ୍ଙ୍କ ସହ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଶ୍ରୀ ମୋଦି ପୁଣି ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରୀମନ୍ତ ବାଜିରାଓ ପେଶୱାଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେଇ ଶ୍ରୀ ଶାହା କହିଛନ୍ତି, ବାଜିରାଓ ପେଶୱା ମୋଗଲ ଆକ୍ରମଣକାରୀମାନଙ୍କୁ ବିଭିନ୍ନ ଯୁଦ୍ଧରେ ପରାସ୍ତ କରିବା ସହ କୂଟନୀତି ଏବଂ ରଣନୀତିରେ ବିଜୟ ହାସଲ କରି ମାତୃଭୂମିର ସୁରକ୍ଷାକୁ ଦୃଢ଼ୀଭୂତ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି 9:30 ଜଳବାହିତ ରୋଗରୁ ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପ୍ରଫେସର ଡାକ୍ତର ପୁତିନ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 01237171717 ଓ 01233144444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଶିଶୁ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆୟୁର୍ବେଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଆୟୁର୍ବେଦ ସମ୍ପର୍କିତ 2-ଦିନିଆ ଜାତୀୟ ଆଲୋଚନା ଚକ୍ରରେ ବାର୍ତ୍ତା ଦେଇ ଶ୍ରୀ ଯାଦବ କହିଛନ୍ତି, ସମାଜରେ ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆୟୁର୍ବେଦର ଅବଦାନ ସବୁବେଳେ ରହିଆସିଛି। ଅସୁସ୍ଥତା ଏବଂ ସୁସ୍ଥତା ଶୀର୍ଷକ ଆଲୋଚନା ଚକ୍ରରେ ଆୟୁର୍ବେଦକୁ ପ୍ରୋତ୍ସାହନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ଆଧୁନିକ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦର ଏବେ ମଧ୍ୟ ଗୁରୁତ୍ୱ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି 2-ଦିନିଆ ଆଲୋଚନା ଚକ୍ରରେ ବିଭିନ୍ନ ଗବେଷକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଆୟୁର୍ବେଦ ଚିକିତ୍ସା କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ଆଲୋଚନା କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ପାଇଁ ମୁଲତବୀ। ସଂସଦର ଅନୁମୋଦନ ଲାଭ କଲା ଭାରତୀୟ ବନ୍ଦର ବିଲ୍ 2025। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ। ରୁଷ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ। ଏବଂ ଶିଶୁ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆୟୁର୍ବେଦର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଆୟୁଷ ରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।